ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ଆମେ ମଧ୍ୟ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ପାରିବାରିକ ସମସ୍ୟା ସମାଧାନ କରିବେ। ଆସନ୍ତାରେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ବିଶ୍ୱସ୍ତତା ପାଇଁ। ହଁ ପ୍ରଭୁ, ତୁମର ଅସୀମ ପ୍ରେମ, ତୁମର ଅନୁଗ୍ରହ, ତୁମର ଦୟା ଦେଇ ପ୍ରଭୁ ତୁମେ ଆମମାନଙ୍କୁ ବଞ୍ଚାଇ ରଖିଥିବାରୁ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ଆଜି ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର, ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ସମସ୍ତ ପାପ ଦୋଷ ଅଯୋଗ୍ୟତା ତୁମେ ଦୟାକରି ମାର୍ଜନା କରି ଆମମାନଙ୍କୁ ସେହି ଅନନ୍ତ ଜୀବନର ଅଧିକାରୀ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 83 ପର୍ବଠାରୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗୀତ 83 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବିଚାର ନିମନ୍ତେ ପ୍ରାର୍ଥନା। ଏହା ଆସଫର ଗୀତ ଓ ଶେଷ ଗୀତ। ଏହା ନ୍ୟାୟ ବିଚାର ପାଇବା ନିମନ୍ତେ ପ୍ରାର୍ଥନା। ଗୀତରଚକ ପ୍ରାର୍ଥନା କରନ୍ତି ଯେପରି ଈଶ୍ୱର ତାହାଙ୍କର ଲୋକମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରୁ ଉଦ୍ଧାର କରନ୍ତି। 83 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଆସଫର ଗୀତ। ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ। ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ। କାରଣ ଦେଖ, ତୁମ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇଅଛନ୍ତି। ଏଠାରେ ସେ ଯେ କେହି ଶତ୍ରୁ ହୋଇଥାଉ ନା କାହିଁକି, ସେ ଈଶ୍ୱରଙ୍କୁ ଘୃଣା କରେ। କାରଣ ଈଶ୍ୱରଙ୍କୁ ଘୃଣା କରିବା ଲୋକ ହିଁ ଈଶ୍ୱରଙ୍କର ଶତ୍ରୁ ହୋଇପାରେ, ଆଉ ଏହା ପ୍ରକୃତରେ ସତ୍ୟ। 83 ପର୍ବର 3 ଓ 4 ପଦରେ ଲେଖା ଅଛି, ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି। ସେମାନେ କହିଅଛନ୍ତି, ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇଥିବାକୁ ନ ଦେଉ। ଏହା ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଇସ୍ରାଏଲର ବିନାଶ ନିମନ୍ତେ ଏକତ୍ର ମନ୍ତ୍ରଣା କରିଅଛନ୍ତି। ତେବେ କେତେକ ଏହାକୁ ଜିଓସାଫଟଙ୍କ ସମୟର ଘଟଣା ସହିତ ସାମିଲ କରିଦେବାକୁ ଚାହାନ୍ତି ଓ ଆଉ କେତେକ ଏହାକୁ ଅନ୍ୟାନ୍ୟ ଐତିହାସିକ ସମୟ ସହିତ ସାମିଲ କରିବାକୁ ଚେଷ୍ଟା କରନ୍ତି। ମାତ୍ର ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଈଶ୍ୱରଙ୍କ ଶତ୍ରୁମାନେ ଈଶ୍ୱରଙ୍କ ବିରୁଦ୍ଧରେ ସେମାନଙ୍କର ଘୃଣାଭାବ ପ୍ରକାଶ କରନ୍ତି। ଏହାପରେ 83 ପର୍ବର 5-8 ପଦ ମଧ୍ୟରେ ସେହି ଶତ୍ରୁମାନଙ୍କ ବିଷୟରେ ପ୍ରକାଶ କରାଯାଇଅଛି, ଯେଉଁମାନେ କି ଭବିଷ୍ୟତରେ ଇସ୍ରାଏଲର ଶତ୍ରୁ ହୋଇଉଠିବେ। ଲେଖା ଅଛି, ଅସୁରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି। ଏଠାରେ ଅସୁରୀୟ ହେଉଛି ଅସୁର ଦେଶ ଓ ଲୋଟର ସନ୍ତାନଗଣ ହୋଇପାରନ୍ତି, ମୁଆବ ଓ ଅମନ ସନ୍ତାନଗଣ। ଈଶ୍ୱରଙ୍କ ବାକ୍ୟର ଏହି ଅଂଶରେ ଯେଉଁ ନାମଗୁଡ଼ିକ ଉଲ୍ଲେଖ ହୋଇଅଛି ସେମାନେ ଈଶ୍ୱରଙ୍କର ଶତ୍ରୁ। ଆଉ ଏହି ସମସ୍ତ ନାମଗୁଡ଼ିକ ଏଠାରେ ପରିଲକ୍ଷିତ ହେବାର କାରଣ ହେଉଛି ଏହି ସମସ୍ତ ପଦଗୁଡ଼ିକ ସେହି ଭବିଷ୍ୟତର ସମୟ ପ୍ରତି ଦୃଷ୍ଟି କରେ। ପ୍ରକୃତରେ ଏହି ଗୋଷ୍ଠୀଗୁଡ଼ିକ ଯାହାକି ଏକଦା ରହିଥିଲେ ସେମାନେ ପୁନର୍ବାର ଭବିଷ୍ୟତରେ ପ୍ରକାଶିତ ହେବେ। ବର୍ତ୍ତମାନ ଇସ୍ରାଏଲ ଆରବ ଗୋଷ୍ଠୀମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ରହିଅଛି, ଯେଉଁମାନେ ମୁସଲିମ ଭାବରେ ଏକ ହୋଇ ରହିଅଛନ୍ତି। ସେମାନେ ଇସ୍ରାଏଲ ଜାତିର ବିରୋଧ କରନ୍ତି। ଏହା ଦେଖାଯାଏ ଯେ ଯଦିଓ ଏହି ଅଂଶରେ ଗୋଷ୍ଠୀଗୁଡ଼ିକ ବିଷୟରେ ଉଲ୍ଲେଖ ହୋଇଅଛି, ମାତ୍ର ସେମାନେ ସେହି ଯୁଗାନ୍ତ ସମୟରେ ସ୍ଥିତିବାନରେ ପରିଣତ ହେବେ। ସେମାନେ ବର୍ତ୍ତମାନ ସ୍ଥିତିବାନରେ ନାହାନ୍ତି ଓ କିଛି ବିଷୟ ନାହିଁ ଯାହା ସହିତ ସେମାନେ ଯୋଗାଯୋଗ ରକ୍ଷା କରନ୍ତି। କିନ୍ତୁ ଏହି ଘଟଣାଟି ଏହି ଗୀତ 83କୁ ଧର୍ମଶାସ୍ତ୍ରର ଏକ ଚମତ୍କାର ଅଂଶରେ ପରିଣତ କରେ। ତେବେ 5-8 ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ସେମାନେ ଏକଚିତ ହୋଇ ପରାମର୍ଶ କରିଅଛନ୍ତି, ଇଦମର ତମ୍ବୁ ନିବାସୀମାନେ ଓ ଇସ୍ମାଏଲୀୟମାନେ, ମୋୟାବ ଓ ହାଗରିୟମାନେ, ଗବାଲ ଓ ଅମନ ଓ ଅମାଲେକ ଓ ସୋର ନିବାସୀମାନଙ୍କ ସହିତ ପଲେଷ୍ଟିଆ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି, ଅସୁରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି, ସେମାନେ ଲୋଟ ସନ୍ତାନଗଣର ସାହାଯ୍ୟ କରିଅଛନ୍ତି। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଏହି ଗୀତର ଅବଶିଷ୍ଟାଂଶ ଏକ ପ୍ରତିଶୋଧମୂଳକ ପ୍ରାର୍ଥନା, ଏହା ଈଶ୍ୱରଙ୍କ ବିଚାର ନିମନ୍ତେ। ଗୀତ ରଚକ କହନ୍ତି, ତୁମ୍ଭେ ଅତୀତରେ ଯେପରି କରିଥିଲ ସେହିପରି ବିଚାର କର। ଏଠାରେ ଏହିପରି ଲେଖା ଅଛି, ଯାହାକି 9 ଓ 10 ପଦରେ ଲେଖା ଅଛି, ମିଦିୟନ ପ୍ରତି କିସୋନ ନଦୀ ନିକଟରେ, ସିସରା ପ୍ରତି ଜାବିନ ପ୍ରତି ଜେରୁପ ସେରୁପ ସେମାନଙ୍କ ପ୍ରତି କର, ସେମାନେ ଅଇନ୍ଦୋର ନିକଟରେ ବିନଷ୍ଟ ହେଲେ, ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ। ବିଚାରକର୍ତ୍ତା ପୁସ୍ତକରେ ଆମେ ପାଠ କରିସାରିଛୁ ଯେ ଈଶ୍ୱର କିପରି ସେହି ସମସ୍ତ ଗୋଷ୍ଠୀମାନଙ୍କର ବିଚାର କଲେ। ଅନେକ ଅଛନ୍ତି ଯେଉଁମାନେ କହନ୍ତି ଯେ ଈଶ୍ୱର ସେହିପରି ଭାବେ ଭବିଷ୍ୟତରେ ବିଚାର କରିବେ ନାହିଁ। କ'ଣ ସେ କରିବେ ନାହିଁ? ସେ ଅତୀତରେ ସେହି ପ୍ରକାର ବିଚାର କରିଅଛନ୍ତି, ଆଉ ସେ ହେଉଛନ୍ତି ଅପରିବର୍ତ୍ତନୀୟ ଈଶ୍ୱର। ସେ ଅତୀତରେ ଯାହା କରିଅଛନ୍ତି ଭବିଷ୍ୟତରେ ମଧ୍ୟ ତାହା କରିବେ। ସେଥିହେତୁ ଏହା ଅତି ଚିତ୍ତାକର୍ଷକ ବିଷୟ। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ଖ୍ରୀଷ୍ଟ ବିଶ୍ୱାସ ହିସାବରେ ଏ ପ୍ରକାର ପ୍ରାର୍ଥନା କରିବା ଉଚିତ ନୁହେଁ। ଆମେ ଆମ୍ଭମାନଙ୍କର ଶତ୍ରୁମାନଙ୍କର ପରିବର୍ତ୍ତନ ନିମନ୍ତେ ଓ ସେମାନେ ଯେପରି ଈଶ୍ୱରଙ୍କ ପ୍ରତି ଫେରିବେ ଏଥିନିମନ୍ତେ ପ୍ରାର୍ଥନା କରିବା ଉଚିତ। ମାତ୍ର ଇସ୍ରାଏଲ ସନ୍ତାନଗଣ ସେହିପରି ପ୍ରତିଶୋଧମୂଳକ ପ୍ରାର୍ଥନା କରିପାରିବେ? ସେମାନଙ୍କର ସମୟ ଓ ପରିସ୍ଥିତିକୁ ନେଇ ସେମାନେ ଏ ପ୍ରକାର ପ୍ରାର୍ଥନା କରିବା ନିମନ୍ତେ ବାଧ୍ୟ ହେବେ? ଇସ୍ରାଏଲ ଲୋକମାନଙ୍କର ପ୍ରାର୍ଥନା ଏହି ପ୍ରକାର ହେବ, ଯାହାକି 83 ପର୍ବର 13 17 ପଦ ମଧ୍ୟରେ ଲେଖା ଅଛି। ହେ ମୋହର ପରମେଶ୍ୱର, ତୁମେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି ବାୟୁ ସମ୍ମୁଖରେ କୁଟା ପରି କର, ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ, ତାହାପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୁଡ଼ାଅ ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର। ହେ ସଦାପ୍ରଭୁ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର। ସେମାନେ ସଦାକାଳ ଲଜ୍ଜିତ ଓ ବିହୋଳ ହେଉନ୍ତୁ, ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ। ତେଣୁ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବପରିସ୍ତ ଅଟ, ଏହା ସେମାନେ ଜାଣିପାରିବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଗୀତ ରଚକ କହନ୍ତି, ଆମମାନଙ୍କର ଶତ୍ରୁମାନଙ୍କ ସହିତରେ ସେହିପରି ବିଚାର କର, ସେମାନଙ୍କର ପ୍ରତିଶୋଧ ନିଅ, ସେମାନଙ୍କୁ ସେମାନଙ୍କର ସମୁଚିତ ଫଳ ପ୍ରଦାନ କର। ଲକ୍ଷ୍ୟ କରନ୍ତୁ, ଏହି 83 ପର୍ବର ଶେଷରେ ଅର୍ଥାତ୍ 18 ପଦରେ ଏହିପରି ଲେଖା ଅଛି, ତାହେଲେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବପରିସ୍ତ ଅଟ, ଏହା ସେମାନେ ଜାଣିପାରିବେ। ମୁଁ ଦୃଢ଼ ରୂପେ କହିପାରେ ଯେ କେବଳ ଗୋଟିଏ ଉପାୟରେ ଜଗତ ଈଶ୍ୱରଙ୍କୁ ଈଶ୍ୱର ବୋଲି ଜାଣିବାକୁ ଯାଉଅଛି, ଆଉ ତାହା ହେଉଛି ତାହାଙ୍କର ବିଚାରରେ। କାରଣ ଈଶ୍ୱରଙ୍କ ଉତ୍ତମତା ଓ ଅନୁଗ୍ରହ ସେମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ପଥ କଢ଼ାଇବା ଉଚିତ। ମାତ୍ର ସେମାନେ ମନ ପରିବର୍ତ୍ତନ କରିବା ନିମନ୍ତେ ଇଚ୍ଛୁକ ନୁହନ୍ତି, କିନ୍ତୁ ତହିଁ ପରିବର୍ତ୍ତେ ଅଧିକରୁ ଅଧିକ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। ସେମାନେ ତାହାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ନାହିଁ। ମାତ୍ର ସେ ଯାହାହେଉନା କାହିଁକି, ଆମେ ତାହାଙ୍କ ବିନା କିଛି କରିପାରିବା ନାହିଁ କି ଜୀବନରେ ସଫଳତା ଲାଭ କରିପାରିବା ନାହିଁ। ତେଣୁ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ ହେବାକୁ ପଡ଼ିବ ଓ ତାହାଙ୍କର ସାହାଯ୍ୟ ତଥା ସହାୟତା ଲୋଡ଼ିବାକୁ ହେବ। ଆସନ୍ତୁ ଏହାପରେ ଆମେ 84 ପର୍ବ ମଧ୍ୟକୁ ଯିବା। ଏହି 84 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ଗୃହ ନିମନ୍ତେ ପ୍ରଗାଢ଼ ଆଶା। ଏହି ଗୀତରେ ଲେବୀୟ କାର୍ଯ୍ୟକଳାପ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହା କୋରହ ସନ୍ତାନଗଣର ଗୀତ। ଏହି କୋରହ ସନ୍ତାନଗଣ ପ୍ରଥମେ ସମାଗମ ତମ୍ବୁ ମଧ୍ୟରେ ଓ ପରବର୍ତ୍ତୀ ସମୟରେ ମନ୍ଦିର ମଧ୍ୟରେ ଈଶ୍ୱରଙ୍କର ସେବା କରୁଥିଲେ। ଏହି ପରିବାରର ପୃଷ୍ଠଭୂମି ଆମେ ପ୍ରଥମ ବଂଶାବଳୀ 26 ପର୍ବରେ ଲକ୍ଷ୍ୟ କଲେ ପାଇପାରିବା, ଯାହାକି ପ୍ରଥମ ବଂଶାବଳୀ 26 ପର୍ବର ପ୍ରଥମ ପଦରେ ଏବଂ 12 ପଦରୁ 13 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ତେଣୁ ସମାଗମ ତମ୍ବୁ ଓ ମନ୍ଦିର ଏହି ଗୀତରେ ଅତି ସ୍ପଷ୍ଟ ରୂପେ ପ୍ରତୀୟମାନ ହୁଏ। ତେବେ 84 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଗୀତିତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ। ହେ ସନ୍ୟାଧିପତି ସଦାପ୍ରଭୁ, ତୁମର ଆବାସ କିପରି ପ୍ରିୟତମ! ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ। ଏହା କ'ଣ ଆଜି ଆପଣଙ୍କ ହୃଦୟର କ୍ରନ୍ଦନ? ଆପଣ କ'ଣ ଆଜି ଈଶ୍ୱରଙ୍କ ଲୋକମାନଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି? ଆଜି ମଣ୍ଡଳୀ ମଧ୍ୟରେ ପରଚର୍ଚ୍ଚା ଓ ସମାଲୋଚନାମୂଳକ ବିଷୟମାନ ପରିଲକ୍ଷିତ ହୁଏ। ବାସ୍ତବ ଖ୍ରୀଷ୍ଟୀୟ ମଣ୍ଡଳୀ ସହିତ ସହଭାଗିତା ସ୍ଥାପନ ଏକାନ୍ତ ଜରୁରୀ ଅଟେ। ତେବେ ସେ ଯାଉନା କାହିଁକି, ସହଭାଗିତା ନିମନ୍ତେ ମଣ୍ଡଳୀ ହେଉଛି ଏକ ସ୍ଥାନ, ଓ ଆଜି ମଧ୍ୟ ଆମର ଦେଶରେ ଅନେକ ଚମତ୍କାର ମଣ୍ଡଳୀଗୁଡ଼ିକ ରହିଅଛି, ଏପରିକି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ପରିବାରଗୁଡ଼ିକ ରହିଅଛି ଯେଉଁ ପରିବାର ମଧ୍ୟରେ ସହଭାଗିତା ସ୍ଥାପନ କରିପାରିବେ। ତାହା ହେଉଛି ଯେଉଁଠାରେ ଆପଣ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରିବେ ଓ ଆଶୀର୍ବାଦର ଅଧିକାରୀ ହୋଇପାରିବେ। ବର୍ତ୍ତମାନ ଏହା ଅତି ସୁନ୍ଦର ବିଷୟ। ଏହି କୋରହ ସନ୍ତାନଗଣ ସମାଗମ ତମ୍ବୁରେ ସେବା କରୁଅଛନ୍ତି ଓ ପରେ ମନ୍ଦିର ମଧ୍ୟରେ ଏହା ଦେଖିଲେ, ଯାହାକି 84 ପର୍ବର 3 ପଦରେ ଲେଖା ଅଛି, ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନ ପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି। ମୁଁ ଭାବୁଛି ଘରଚଟିଆ ମନ୍ଦିର ଚତୁଃପାର୍ଶ୍ୱରେ ବସା କରେ, ଏପରିକି ଆମମାନଙ୍କର ଗୃହମାନଙ୍କରେ ମଧ୍ୟ ଆମମାନେ ଲକ୍ଷ୍ୟ କରିବାକୁ ପାରୁ। ତେଣୁ ଏଠାରେ ଆମେ ଲକ୍ଷ୍ୟ କରୁଅଛୁ ଯେ ଯେଉଁ ମନୁଷ୍ୟ ଏହି ଗୀତଟିକୁ ରଚନା କରିଥିଲେ ସେ ଉର୍ଦ୍ଧ୍ୱକୁ ଦୃଷ୍ଟି କରି ଏହି ଘରଚଟିଆ ଓ ଖଞ୍ଜନ ପକ୍ଷୀକୁ ଲକ୍ଷ୍ୟ କରି କହନ୍ତି, ହେ ସଦାପ୍ରଭୁ, ମୁଁ ମଧ୍ୟ ସେହିପରି ବାସ କରିବାକୁ ଚାହେଁ। ମୁଁ ତୁମ ସହିତ ସେହିପରି ଅତି ଘନିଷ୍ଠ ସମ୍ପର୍କ ତଥା ସହଭାଗିତା ସ୍ଥାପନ କରିବାକୁ ଚାହେଁ। ମୁଁ ତୁମଠାରେ ଆଶ୍ରୟ ନେବାକୁ ଚାହେଁ। ତୁମେ ଏକ ଘରଚଟିଆ ପକ୍ଷୀ ଉପରେ ଯେପରି ଦୃଷ୍ଟି ଦେଇଥାଅ, ମୋ ପ୍ରତି ମଧ୍ୟ ସେହିପରି ଦୃଷ୍ଟି ରଖି ମୋତେ ତୁମ୍ଭଠାରେ ଆଶ୍ରୟ ଦିଅ। ମୁଁ ତୁମ ସହିତରେ ବାସ କରିବାକୁ ଚାହେଁ। ପ୍ରଭୁ ଯୀଶୁ କହନ୍ତି, 2ଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ। ତେଣୁ ସେ ସମସ୍ତ ବିଷୟ ଜାଣନ୍ତି। ସେଦିନ କୋରହ ସନ୍ତାନଗଣ ଈଶ୍ୱରଙ୍କ ମନ୍ଦିର ତଥା ସେହି ସମାଗମ ତମ୍ବୁ ମଧ୍ୟରେ ସେବା କରିବା ସମୟରେ ତାହିଁ ଲକ୍ଷ୍ୟ କରିବାକୁ ପାରିଥିଲେ ଯେ ଈଶ୍ୱରଙ୍କ ସହଭାଗିତା ମଧ୍ୟରେ ବାସ୍ତବରେ ଆନନ୍ଦ ଅଛି ଓ ବିଶ୍ରାମ ଅଛି। ତାପରେ 84 ପର୍ବର 9 ପଦରେ ଲେଖା ଅଛି, ହେ ଆମମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ। ଈଶ୍ୱର ଆମମାନଙ୍କର ଢାଲ, ଲେଖା ଅଛି, ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ। ଏହା ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି କୁହାଯାଏ। ଖ୍ରୀଷ୍ଟ ଯେ କି ମସିହ, ସେ ଏହି ଜଗତ ନିକଟରେ ଈଶ୍ୱରଙ୍କ ମୁଖକୁ ପ୍ରକାଶ କଲେ। ଏହାପରେ 84 ପର୍ବର 10 ପଦରେ ଲେଖା ଅଛି, କାରଣ 1000 ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ 1 ଦିନ ଭଲ। ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରି ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ। ଲେବିୟ ପୁସ୍ତକରେ ଆମେ ଦେଖିଥିଲୁ ଯେ ସମାଗମ ତମ୍ବୁ ଇସ୍ରାଏଲ ଜୀବନର କେନ୍ଦ୍ରବିନ୍ଦୁ ଥିଲା। ଏହା ହିଁ ଥିଲା କୋରହ ସନ୍ତାନଗଣର କାର୍ଯ୍ୟ। ସେମାନେ ପରମେଶ୍ୱରଙ୍କ ଗୃହର ଦ୍ୱାରି କର୍ମ କରୁଥିଲେ। ଗୀତରଚକ କହନ୍ତି, ମୁଁ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ଧନୀ ହେବା ଅପେକ୍ଷା ବରଂ ଈଶ୍ୱରଙ୍କ ଗୃହରେ ଦ୍ୱାରି ହେବା ନିମନ୍ତେ ପସନ୍ଦ କରେ। ଈଶ୍ୱରଙ୍କ ସେବା ପୂଜା ଆରାଧନାରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରେ। ତାହା ମୋ ପକ୍ଷରେ ଲାଭଜନକ। ପ୍ରିୟ ବନ୍ଧୁ, ବାସ୍ତବରେ ପ୍ରଭୁଙ୍କ ସେବା ପୂଜା ଆରାଧନାରେ ସମୟ ଅତିବାହିତ କରିବା ଆନନ୍ଦର ବିଷୟ। ମାତ୍ର ଆମେ ଗୋଟିଏ ଦିନର ଗୋଟିଏ ଘଣ୍ଟା ଦେବା ନିମନ୍ତେ ମଧ୍ୟ କୁଣ୍ଠାବୋଧ କରୁ। ଆମମାନଙ୍କୁ ବହୁତ ସମୟ ଦେବା ପରି ଲାଗେ। ଆସନ୍ତୁ ଏହାପରେ 85 ପର୍ବ ମଧ୍ୟକୁ ଯିବା। ଏହି 85 ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ଭବିଷ୍ୟତରେ ଇସ୍ରାଏଲର ଉଦ୍ଧାର। ଏହି ଗୀତଟି କୋରହ ସନ୍ତାନଗଣର ଗୀତ। ଏହା ସେହି ଭବିଷ୍ୟତରେ ଇସ୍ରାଏଲର ଉଦ୍ଧାରର ବିଷୟକୁ ଭାବବାଣୀ ଆକାରରେ ପ୍ରକାଶ କରେ। ବର୍ତ୍ତମାନ ଏହି ଭାବବାଣୀୟ ଛବିକୁ ଲକ୍ଷ୍ୟ କରନ୍ତୁ। 85 ପର୍ବର 1 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ, ତୁମେ ଯାକୁବର ବନ୍ଦୀଦଶା ଫେରାଇଅଛ। ଅନେକ ସମାଲୋଚକମାନେ ଭାବନ୍ତି ଯେ ଏହି ପଦଟି ସେହି ବାବିଲୋନ ନିର୍ବାସିତରୁ ଜିହୁଦୀମାନଙ୍କର ସେମାନଙ୍କର ନିଜ ରାଜ୍ୟକୁ ଫେରିଆସିବାର ବିଷୟକୁ ଦର୍ଶାଏ। ମାତ୍ର ସେହି ସମୟରେ ପ୍ରକୃତରେ ଅଳ୍ପ କେତେକ ସେମାନଙ୍କର ପ୍ରତିଜ୍ଞାତ ଦେଶକୁ ଫେରିଆସିଥିଲେ। 60,000ରୁ 90,000 ଲୋକ ଫେରିଆସିଥିଲେ, କିନ୍ତୁ ଅଧିକାଂଶ ଲୋକ ଫେରିଆସିନଥିଲେ। ତେଣୁ ସେହି ବାବିଲୋନ ନିର୍ବାସିତର ସମୟ ଅପେକ୍ଷା ଏହା ସେହି ଭବିଷ୍ୟତର ରାଜ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯେତେବେଳେ କି ଈଶ୍ୱର ତାଙ୍କର ସମସ୍ତ ଜିହୁଦୀୟମାନଙ୍କୁ ସେମାନଙ୍କ ପ୍ରତିଘାତ ଦେଶକୁ ଫେରାଇ ଆଣିବେ ଓ ତହିଁର ଅଧିକାରୀ କରାଇବେ। 85 ପର୍ବର 2 ପଦରେ ଲେଖା ଅଛି, ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ, ତୁମ୍ଭେ ସେମାନଙ୍କ ପାପ ସବୁ ଆଚ୍ଛାଦନ କରିଅଛ। ବାସ୍ତବରେ ଏହା କେଡ଼େ ଚମତ୍କାର ବିଷୟ ନୁହେଁ କି? ଏହା କେବଳ ସେହି ଭବିଷ୍ୟତର ବିଷୟକୁ ଦର୍ଶାଏ। ଏହା ସେହି ବାବିଲୋନ ନିର୍ବାସିତର ପରବର୍ତ୍ତୀ ସମୟକୁ ଉପସ୍ଥାପିତ କରେ ନାହିଁ, କାରଣ ବାବିଲୋନ ନିର୍ବାସିତରୁ ଉଦ୍ଧାର ପାଇବା ପରେ ମଧ୍ୟ ସେମାନେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ତାହାଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କଲେ। ସେଥିପାଇଁ ମଲାଖି ଭବିଷ୍ୟତ ବକ୍ତା ଅତି ଭୟଙ୍କର ଭାବରେ ଇସ୍ରାଏଲ ସନ୍ତାନଗଣକୁ ଅନୁଯୋଗ କଲେ, କାରଣ ସେମାନେ ଈଶ୍ୱରଙ୍କଠାରୁ ବିମୁଖ ହେଲେ। ସେମାନେ ଯଦିଓ ମନ୍ଦିରକୁ ଯାଇ ବଳିଦାନ ପ୍ରଭୃତି ଉତ୍ସର୍ଗ କରୁଥିଲେ, ମାତ୍ର ସେମାନଙ୍କର ହୃଦୟ ଈଶ୍ୱରଙ୍କଠାରୁ ଦୂରରେ ଥିଲା। ତେଣୁକରି ଏହି ଗୀତଟି ପୂରାପୂରି ଏକ ଭିନ୍ନ ଛବି ପ୍ରଦାନ କରେ। 85 ପର୍ବର 3 ପଦରେ ଲେଖା ଅଛି, ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ ହୋଇଅଛ, ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ। ଏହା ସେହି ସମୟ ପ୍ରତି ଆଗକୁ ଦୃଷ୍ଟି କରେ ଯେତେବେଳେ କି ଇସ୍ରାଏଲ ଉପରୁ ଈଶ୍ୱରଙ୍କ ବିଚାର ଉଠିଯିବ। ଏହି ଇସ୍ରାଏଲ ଜାତି ପ୍ରତି ଓ ଜଗତ ପ୍ରତି ସବୁଠାରୁ ଦୁର୍ଦ୍ଦିନ ସମୟ ସେହି ଭବିଷ୍ୟତ ପାଇଁ ଅପେକ୍ଷା କରିଅଛି। ସେହି ମହାକ୍ଲେଶର ସମୟ ଆସୁଅଛି ଓ ଏହା ସେହି ବିଚାରର ସମୟ ହେବ। ଶୈତାନକୁ ମୁକ୍ତ କରାଯିବ ଆଉ ପବିତ୍ର ଆତ୍ମା ମନ୍ଦତାକୁ ବାଧା ଦେବେ ନାହିଁ। ଅଧର୍ମର ମାତ୍ରା ଅଧିକରୁ ଅଧିକ ବଢ଼ିବ। ଈଶ୍ୱର ମଧ୍ୟ ଲୋକମାନଙ୍କୁ ସୀମା ଅତିକ୍ରମ କରିବାରେ ବାଧା ଦେବେ ନାହିଁ, ଆଉ ତାପରେ ସେ ସେମାନଙ୍କର ବିଚାର କରିବେ। ମାତ୍ର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଏହି ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ ନାହିଁ, କିନ୍ତୁ ଇସ୍ରାଏଲ ଜାତି ଏହି କ୍ଲେଶର ମଧ୍ୟ ଦେଇ ଗତି କରିବେ, ମାତ୍ର ଈଶ୍ୱର ସେମାନଙ୍କୁ ତହିଁରୁ ଉଦ୍ଧାର କରିବେ। ଏହାପରେ 85 ପର୍ବର 4 ଓ 5 ପଦରେ ଏହିପରି ଲେଖା ଅଛି, ହେ ଆମ୍ଭମାନଙ୍କ ପରିତାଣର ପରମେଶ୍ୱର, ଆମମାନଙ୍କୁ ଫେରାଅ ଓ ଆମମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ କର। ତୁମ୍ଭେ କି ସଦାକାଳ ଆମମାନଙ୍କ ଉପରେ କ୍ରୋଧ ହେବ? ତୁମ୍ଭେ କି ପୁରୁଷ ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ? ଦିନ ଆସୁଅଛି ଯେତେବେଳେ କି ଏହି ଲୋକମାନଙ୍କର ସମସ୍ତ କ୍ଲେଶ ଦୂର ହୋଇଯିବ। ଈଶ୍ୱର ସେମାନଙ୍କର ଚକ୍ଷୁର ଲୋତକ ସବୁ ପୋଛିଦେବେ ଓ ସେମାନଙ୍କୁ ଶାନ୍ତିରେ ବାସ କରାଇବେ। ଏହାପରେ 85 ପର୍ବର 6 ପଦରେ ଲେଖା ଅଛି, ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ, ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ? ଆଜି ବିଭିନ୍ନ କାରଣ ନେଇ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ଉଦ୍ଦୀପନା ସଭାର ଆୟୋଜନ କରାଯାଏ। ତନ୍ମଧ୍ୟରୁ ଗୋଟିଏ କାରଣ ହେଉଛି ଆନନ୍ଦର ଅଭାବ। ଆଜି ସେହି ଆନନ୍ଦ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ପରିଲକ୍ଷିତ ହୁଏ ନାହିଁ କି ଖ୍ରୀଷ୍ଟୀୟ ସହଭାଗିତା ମଧ୍ୟରେ ପରିଲକ୍ଷିତ ହୁଏ ନାହିଁ। ତାହାପରେ 85 ପର୍ବର 7 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର ଓ ଆମମାନଙ୍କୁ ତୁମ୍ଭ ପରିତାଣ ପ୍ରଦାନ କର। ଦେଖନ୍ତୁ, ଈଶ୍ୱର ମନ୍ଦତାକୁ ଘୃଣା କରନ୍ତି ଓ ସେ ତହିଁର ବିଚାର କରିବେ, ମାତ୍ର ସେ ମଧ୍ୟ ଅନୁଗ୍ରହକାରୀ ଈଶ୍ୱର ଓ ଯେଉଁମାନେ ତାହାଙ୍କ ପ୍ରତି ଫେରନ୍ତି ସେମାନଙ୍କୁ ତ୍ରାଣ କରନ୍ତି। ଏହାପରେ 8 ପଦରେ ଲେଖା ଅଛି, ସଦାପ୍ରଭୁ ପରମେଶ୍ୱର ଯାହା କହିବେ ତାହା ଆମ୍ଭେମାନେ ଶୁଣିବୁ, କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ, ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ। ଯେତେବେଳେ ଈଶ୍ୱର ଶେଷଥର ପାଇଁ ପାପର ବିଚାର କରିବେ, ଏହାପରେ ତାହାଙ୍କର ଲୋକମାନେ ଆଉ କେବେ ହେଲେ ପୁନର୍ବାର ମୂର୍ଖତା ପ୍ରତି ଫେରିବେ ନାହିଁ। ସେମାନେ ପୁନର୍ବାର ଆଉ ପାପ ପ୍ରତି ଫେରିବେ ନାହିଁ, କାରଣ ପାପ ଏହି ଜଗତରୁ ଦୂରୀକୃତ ହୋଇଯିବ। ଏହାପରେ 85 ପର୍ବର 9 ପଦରେ ଲେଖା ଅଛି, ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତାଣ ଅଛି। ଆଜି ସେହି ଗୌରବ ଇସ୍ରାଏଲ ମଧ୍ୟରେ ପରିଲକ୍ଷିତ ହୁଏ ନାହିଁ, ମାତ୍ର ଦିନ ଆସୁଅଛି ସେମାନଙ୍କ ଦେଶରେ ଗୌରବ ବାସ କରିବ। ଏହାପରେ 10 ପଦରେ ଲେଖା ଅଛି, ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି, ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି। ପବିତ୍ର ବାଇବଲ ମଧ୍ୟରେ ଏହା ଏକ ଚମତ୍କାର ପଦ। ବର୍ତ୍ତମାନ ସେହି ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇନାହାନ୍ତି, ସେହି ଧର୍ମ ଓ ଶାନ୍ତି ପରସ୍ପରକୁ ଚୁମ୍ବନ କରିବାରେ ଆମେ ଲକ୍ଷ୍ୟ କରିବାକୁ ପାରୁନାହୁଁ। ଏହି ଜଗତରେ ଆମ୍ଭେମାନେ ଶାନ୍ତି ପାଇ ନ ପାରିବାର କାରଣ ହେଉଛି, ଏହି ଜଗତରେ ଆମମାନଙ୍କର କୌଣସି ଧାର୍ମିକତା ବା ଉତ୍ତମତା ନାହିଁ। ପ୍ରିୟ ବନ୍ଧୁ, ସେହି ଶାନ୍ତି ଏହି ଜଗତରେ ପ୍ରତିଷ୍ଠିତ ହେବା ପୂର୍ବରୁ ପ୍ରତ୍ୟେକ ବିଷୟ ଠିକ୍ ରୂପେ ସାଧିତ ହେବ। ବର୍ତ୍ତମାନ ବିଷୟ ସବୁ ଠିକ୍ ରୂପେ ସାଧିତ ହୋଇନାହିଁ। କୌଣସି କ୍ଷେତ୍ରରେ ଆପଣ ସତ୍ୟତା କିମ୍ବା ନ୍ୟାୟ ରକ୍ଷା କରିବାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଅଧର୍ମର ମାତ୍ରା ମଧ୍ୟ ବେଳକୁ ବେଳ ବଢ଼ି ଚାଲିଛି, ତାହେଲେ ଏପରି କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠିତ ହେବ କିପରି? 85 ପର୍ବର 13 ପଦରେ ଲେଖା ଅଛି, ଧର୍ମ ତାହାଙ୍କ ଆଗେ ଆଗେ ଯିବ ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଦ୍ୱିତୀୟ ଆଗମନ କରି ଏହି ଜଗତ ଉପରେ ରାଜତ୍ୱ କରିବେ, ସେତେବେଳେ ସେ ଧାର୍ମିକତାରେ ରାଜତ୍ୱ କରିବେ। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ମନୋନୀତ ଜାତି ଇସ୍ରାଏଲ୍କୁ ଉଦ୍ଧାର କରିବାକୁ ଯାଉଅଛନ୍ତି ଓ ସେ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ବା ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀକୁ ଗ୍ରହଣ କରି ସେମାନଙ୍କ ସହ ମିଳିତ ହେବାକୁ ଆଗମନ କରୁଅଛନ୍ତି। ସେ ମଧ୍ୟାକାଶରେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସହିତ ମିଳିତ ହେବେ, କିନ୍ତୁ ଆମମାନେ କ'ଣ ସେହି ଆଗମନ ନିମନ୍ତେ ତାହାଙ୍କ ଦ୍ୱାରା ଗୃହୀତ ହେବା ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରୁଛୁ କି? ପ୍ରଭୁ ଆମମାନଙ୍କୁ ଏକ ପ୍ରସ୍ତୁତିର ହୃଦୟ ଦାନ କରନ୍ତୁ।
শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু, নমস্কার।